ଏଫିସିୟ ପାଞ୍ଚ ପର୍ବ ଏକୋଇଶ ପଦ, ଏଫିସିୟ ଛଅ ପର୍ବ ଚାରି ପଦ, ପ୍ରଥମ ପିତର ତିନି ପର୍ବ ଏକ ପଦରୁ ନଅ ପଦ। ଫଟୋ ନମ୍ବର ଅଠେଇଶ, ଖ୍ରୀଷ୍ଟିଆନ ପରିବାର। ଯଦି ସେହି ଗୋଟିଏ ପରିବାର ଯୀଶୁ ଚୋ ପାଛେ ହିଣତାହେ, ତାହେଲେ ହୁଣ ଲୋକ ଆପଲୁ ଘରନିସ୍କେ ମୟା କରିଦେ, ଆଉ ଆପଲୁ ଘରନିସ୍ ଆପଲୁ ଦୁଲ୍ହାସ୍କେ ମାନୁନ୍ ଚାଲିଦେ। ସତ ମହାପ୍ରଭୁ ଚୋ ଗୋଟ ୟାହରା ଶିଖାଇ ଦେ, ଲକ୍ଷ୍ୟା ପୁତାରା ଆପେ ଆପେ ମାନ ସାହରା ସାହସ ଦେବା ଦେବୀ ହେତେ। ହୁମାନେ ଆପଲୁ ମାନଚୋ ବେଟା ବେଟିକେ ସତ ମହାପ୍ରଭୁ ଚୋ ମୟା ଗୋଟ ମାନୁକେ କହତେ। ଯୋନ ପରିବାର ସତ ମହାପ୍ରଭୁକେ ମାନତେ, ହୁମାନେ ସଭାଏ ଏକତା ହେଉନ୍ ଧ୍ୟାନ କରତେ, ଆଉ ଏକ ମନେ ବୁତା କାମ କରତେ।